ଚୁଲି ଗୋଟେ ହେଲେ ଲାଗୁଛି ସି କେଡ଼େ ମଜା। ହେ ପଖାଲ ଭାତରେ ଉଲି ଗୋଟେ ହେଲେ ଲାଗୁଛି ସି କେଡ଼େ ମଜା। ତୋର ଲୁଭ୍ଲୁ ଭାନି ଚାକି ଯେନ୍ତା ତୋର ଲୁଭ୍ଲୁ ଭାନି ଚାକି ଯେନ୍ତା
ତୁମେ ଅବୁଝା ହେ ସୋଗ କେନ୍ତା ଧନ ମାଲି ମୋର ସୁନ୍ଦରା ରାଜା।
ରେ ଉଲି ଗୋଟେ ହେଲେ ଲାଗୁଛି ସି କେଡ଼େ ମଜା। ଦହି ଗୁଲି ଗୁଲି ପିମା ତୁରାନି ଥିର ସାଙ୍ଗେ ଝିମି ଝିମି ଝୁରି ଭଜା ଆହା ବଢି ଦେଶୀ ତାର ମଜା।
ଗରମ ଦିନେ ଲାଗେ ଥଣ୍ଡା ଥଣ୍ଡା ପୁରା ମନକେ କରି ଦେଶୀ ତାଜା।
ହେ ଅମୃତ ସମାନ ଆଏ ତାର ଗୁଣ ମୁକେ ଲାଗେ ମଧୁର। ହେ ଓଡ଼ିଆ 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 ଲୁକର କୁଡ଼ିଆ ଘରେ ତମ କେ ତାର କହର। ହ ପଖାଲ ଆମର ଅସଲ ଦରବ ଖାଏ ସୁତିନି ପହର ଥରେ ଖାଇ ଦେଲେ ପେଟ ପୁରା କିଛି ନାଇଁ ଲାଗେ ଆରୁ ନୁରା।
ସାଙ୍ଗେ ଆଲୁ ବାଏ ଗନ ଭର୍ତ୍ତା ପାତଲ ଘଣ୍ଟା ପୁଡ଼ା ବରି ଚୁରା।
ହେ ଖରା ଦିନେ ଆଉ ନାଇଁ ବାରେ ଝାଉ ଦିଟା ଲାଗେ ଜବର। ହେ ପଖାଲ ପଖାଲ ପଖାଲର ମହିମା ଜାଣିଛେ ଦୁନିଆ ବୁଝିଛେ ସାରା ସଂସାର। ହେ କା ଧନୀ କାଏ ଗରିବ ଦେଖ ତ ପାଇଛେ ଶଙ୍କର ଆଦର। ଯେତେ ହେଉଥିସି ଖଟା ବାସି ସେତେ ଲାଗୁଥିସି ମିଠା ବେଶୀ।
କିଏ ହେ ପାକ ହୋଇ ତାର ସରି ଯିଏ ଖାଇଛେ ଯାଇଛେ ରସି।
ହେ ଚୈତ ମାସନୁ ବୈଶାଖ ଜ୍ୟେଷ୍ଠ କେ ଖାଏ ଦ ଭିତରେ ସାର। ସି କେଡ଼େ ମଜା। ହେ ପଖାଲ ଦିବସ ମନା ମାସ ଖାଏ ମା କରିବ ତର।